ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆମର ଏହି ଦ୍ୱିତୀୟ ଅଧ୍ୟାୟକୁ, ଯେଉଁଥିରେ ଆପଣମାନେ ଶୁଣିବାକୁ ପାଇବେ ପୂର୍ଣ୍ଣଚନ୍ଦ୍ର ମହାନ୍ତି ସାର୍ ଟେକ୍ନିକାଲ ଏକ୍ସପର୍ଟ ୱାଟର ଏଡ୍ ଏବଂ ସୁଶାନ୍ତି ନାୟକ SDA ମେମ୍ବରଙ୍କ ମଧ୍ୟରେ ହେଉଥିବା କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଯେଉଁଥିରେ ଆପଣମାନେ ଜାଣିବାକୁ ପାଇବେ ବିଭିନ୍ନ ବର୍ଗର ବ୍ୟକ୍ତି କିଭଳି ଶୌଚାଳୟକୁ ବ୍ୟବହାର କରିପାରିବେ, ଯେପରିକି ଗର୍ଭବତୀ ପ୍ରସୂତି ମହିଳା, ଟ୍ରାନ୍ସ ଓମେନ୍, ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ଏମାନେ କିଭଳି ଭାବରେ ଶୌଚାଳୟକୁ ବ୍ୟବହାର କରିପାରିବେ। ତେବେ ଶ୍ରୋତା ବନ୍ଧୁ, ଡେରି କାହିଁକି, ଆସନ୍ତୁ ଶୁଣିବେ।
ସାର୍ ନମସ୍କାର।
ନମସ୍କାର,
ମୁଁ ସୁଶାନ୍ତ ନାୟକ, ଭୁବନେଶ୍ୱର 22 ୱାର୍ଡର ମୁଁ ଜଣେ SDO ମେମ୍ବର ଏବଂ SH ମେମ୍ବର। ଆଜି ଆପଣଙ୍କ ସାଙ୍ଗରେ ସାକ୍ଷାତ ହୋଇଛି ମୋର, ବହୁତ ମୁଁ ନିଜ ଗର୍ବ ମନେ କରୁଛି। ଆମର ଶ୍ରୋତା ବନ୍ଧୁମାନେ ମଧ୍ୟ, ସେମାନଙ୍କୁ ବି ମୋର ନମସ୍କାର। ଆପଣ ନିଜ ପରିଚୟ ଦିଅନ୍ତୁ, ସମସ୍ତେ ଶୁଣିପାରିବେ, ମୁଁ ବି ଜାଣିପାରିବି।
ମୋର ଆପଣଙ୍କୁ ନମସ୍କାର ଏବଂ ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ନମସ୍କାର।
ଆଜ୍ଞା,
ମୋ ନାଁ ହେଲା ପୂର୍ଣ୍ଣଚନ୍ଦ୍ର ମହାନ୍ତି। ମୁଁ ୱାଟର ଏଡ୍ ଇଣ୍ଡିଆ ବୋଲି ଗୋଟେ ସଂସ୍ଥା ଅଛି, ଯେଉଁ ସଂସ୍ଥା ଜଳ ପରିମଳ ବ୍ୟବସ୍ଥା ଉପରେ କାମ କରେ। ସେହି ସଂସ୍ଥାରେ ମୁଁ ଟେକ୍ନିକାଲ ସ୍ପେଶାଲିଷ୍ଟ ସାନିଟେସନ ପ୍ରୋଗ୍ରାମ ପୁରା କଣ୍ଟ୍ରି ପାଇଁ ମୁଁ କାମ କରୁଛି। ଧନ୍ୟବାଦ।
ଆମେ ସିନା ଚଳିପାରିବା ଲୋକ, କିଛି ଅସୁବିଧା ନାହିଁ, ସେ ପାଇଖାନା ୟୁଜ୍ କରିପାରିବା, କିନ୍ତୁ ଛୋଟ ଛୋଟ ପିଲାମାନେ, ଭିନ୍ନକ୍ଷମ ଲୋକ ଯାହା ଘରେ ଥିବେ କିନର ମାନେ, ସେମାନଙ୍କୁ ଭାରି ସେ ପାଇଖାନାର ଅସୁବିଧା, ତା ବିଷୟରେ
ଆପଣ ଗୋଟେ ବଢ଼ିଆ ପ୍ରଶ୍ନ ପଚାରିଛନ୍ତି।
ଆଜ୍ଞା,
ଯେତେବେଳେ ବିପର୍ଯ୍ୟୟ ହୁଏ, ଛୋଟ ଛୋଟ ପିଲାମାନେ, ଭିନ୍ନକ୍ଷମ ଲୋକ, ସ୍ତ୍ରୀ ଲୋକମାନେ, ବିଶେଷ କରି ଗର୍ଭବତୀ ମହିଳା, ଓଲ୍ଡ ଏଜ୍ ଯେଉଁମାନେ ବୃଦ୍ଧାବସ୍ଥାରେ ଅଛନ୍ତି, ସେମାନେ ହେଉଛନ୍ତି ଅତ୍ୟଧିକ ମାତ୍ରାରେ ବିପଦ ସଂକୁଳ ଅବସ୍ଥାରେ ଥାନ୍ତି। ସେମାନେ କ'ଣ କରିବେ, ସେମାନେ ଆମ ଭଳିଆ ଫିଟ୍ ନୁହନ୍ତି ଯେ ସାଙ୍ଗେ ସାଙ୍ଗେ ଯାଇକି ପାଇଖାନା ପହଞ୍ଚିଯିବେ, ପାଇଖାନା ବ୍ୟବହାର କରିପାରିବେ, ଜଳ ଯୋଗାଣ ବ୍ୟବହାର କରିପାରିବେ, ସେମାନଙ୍କୁ ଦରକାର ସାହାଯ୍ୟ। ତ ଆମେ କ'ଣ କରୁ, ସବୁବେଳେ ପ୍ରାଧାନ୍ୟ ଦେଇଥାଉ ଯେଉଁଭଳିଆ ସୁବିଧା କରିବୁ। ପାଇଖାନା ଆପଣମାନେ ତିଆରି କରୁଛନ୍ତି ଆପଣଙ୍କର ନିଜ ଘରେ ବା କମ୍ୟୁନିଟି ଲେଭେଲରେ ଯେଉଁ ପାଇଖାନା ତିଆରି କରୁଛନ୍ତି, ସେସବୁ ଗୁଡ଼ାକ ଏମିତି ଢାଞ୍ଚାରେ ତିଆରି ହୋଇଥିବ, ଯେମିତି ତାକୁ ଆମେ କହୁଛୁ ଆକ୍ସେସିବୁଲ ଟଏଲେଟ୍, ମାନେ ସେଗୁଡ଼ାକ ଭିନ୍ନକ୍ଷମ ଛୋଟ ପିଲାମାନେ ଆଉ ଗର୍ଭବତୀ ମହିଳା, ଏମିତି ବୃଦ୍ଧ ବୃଦ୍ଧିମାନେ, ସେମାନେ ତାକୁ କ'ଣ କରିପାରିବେ, ସେ ଇଜିଲି ତାକୁ ବ୍ୟବହାର କରିପାରୁଥିବେ। ଗୋଟେ ର୍ୟାମ୍ପ କରିଦେଉଛନ୍ତି, ଗୋଟେ ଖସଡ଼ା କରିଦେଉଛନ୍ତି, ଖସଡ଼ା ର୍ୟାମ୍ପର ଦୁଇ ସାଇଡ଼୍ରେ ହ୍ୟାଣ୍ଡରେଲ୍ ଦେଇଦେଉଛନ୍ତି, ତ ସେମାନେ ସେ ଯାଇକି ସେ ପାଇଖାନାକୁ ବ୍ୟବହାର କରିପାରିବେ। ପାଇଖାନା ଭିତରେ ଯଦି ଦରକାର ପଡ଼ିବ ତାହେଲେ କମୋଡ଼ କରାହେଉଛି, ସେ କମୋଡ଼କୁ ବ୍ୟବହାର କରୁଛନ୍ତି ଗୋଟେ, ତେଣୁ ଦୁଇ ସାଇଡ଼୍ରେ ଦୁଇଟା ରେଲିଂ ଦେଇଦେଉଛନ୍ତି, ସେ ରେଲିଂ ଧରିକି ବସିବେ ଉଠିବେ, ତାଙ୍କ ପାଇଁ ଜଳ ଯୋଗାଣ ବ୍ୟବସ୍ଥା ସେମିତି କରାହେଉଛି, ସେମିତି ପିଇବା ପାଣିର ବ୍ୟବସ୍ଥା, ଏସବୁ ଗୁଡ଼ାକ କଲେ ଭିନ୍ନକ୍ଷମ ଉପଯୋଗୀ ହୋଇପାରିବ। ଆଉ ଛୋଟ ପିଲାମାନଙ୍କ ପାଇଁ ଛୋଟ ପିଲାଙ୍କ ଉପଯୋଗୀ ପାଇଖାନା କରାହୋଇପାରିବ, ସେମିତି ସ୍ତ୍ରୀ ଲୋକମାନଙ୍କ ପାଇଁ ଯେଉଁ ଜାଗାରେ ଆମର କମ୍ୟୁନିଟି ଟଏଲେଟ୍ ଅଛି, ଗୋଷ୍ଠୀଗତ ବ୍ୟବସ୍ଥା ରହୁଛି, ସେ ଜାଗାରେ ଆମେ ପୁରୁଷ ଏବଂ ମହିଳାମାନଙ୍କୁ ଅଲଗା ଅଲଗା ବ୍ୟବସ୍ଥା କରିପାରିବା, ପାଇଖାନା, ଜଳ ଯୋଗାଣ, ଏସବୁ ପାଇଖାନାର ବ୍ୟବସ୍ଥା ଆମେ କରିପାରିବା ଆଟଲିଷ୍ଟ। ତ ଏଗୁଡ଼ା ସବୁ ଆମେ କରିପାରିବା। ଆପଣ ଯେମିତି କହିଲେ କିନର, ସେହିସବୁ କମ୍ୟୁନିଟି ଲେଭେଲରେ ଗୋଟେ ଅଲଗା ପାଇଖାନା କରିବା ଦରକାର, କାରଣ କିନର ବି ଗୋଟେ ସ୍ପେସିଫିକ୍ ଲିଙ୍ଗ, ତେଣୁ ପୁରୁଷ ମହିଳା କିନର ସମସ୍ତଙ୍କ ପାଇଁ ଅଲଗା ଅଲଗା କରିବା ଦରକାର। ସେଇଟା ଆମର ଡିଜାଇନ୍ ଲେଭେଲରେ ତିଆରି କଲାବେଳକୁ ସେଇଭଳିଆ ପ୍ଲାନ୍ କରିବା ଯେ ସେଇ ପଦ୍ଧତି ହିସାବରେ ପାଇଖାନା ଗୁଡ଼ାକ ତିଆରି ହେଇପାରିବ, ସେମାନେ ତାକୁ ବ୍ୟବହାର କରିପାରିବେ।
ଧନ୍ୟବାଦ। ଯଦି ଆପଣମାନଙ୍କ ସାହିରେ କିମ୍ବା ୱାର୍ଡରେ ଏଭଳି କିଛି ଅସୁବିଧାର ଶିକାର ହେଉଛନ୍ତି ଶୌଚାଳୟ ବ୍ୟବହାର କରିବା ସମୟରେ, ତେବେ ଜନହିତବାଣୀରେ ଯୋଗାଯୋଗ କରନ୍ତୁ।